ପ୍ରଥମ ଭାଗ।
ಶಾಂತಂ ನ ವಿದು ಸುರಾಸುರಂ
अर्जुन विषाद योगा धृतराष्ट्रोवाच
धर्मक्षेत्रे कुरुक्षेत्रे समवेतायोत्सवः मामका पाण्डवाश्चैव किम कुर्वत संजय।
धृतराष्ट्र कहिले हे संजय धर्मक्षेत्र रूपी कुरुक्षेत्ररे युद्ध करिबा इच्छारे एकत्र होइथिबा मोरो ओ पांडुर पुअमने कौन कले।
संजय वाचा
दृष्ट्या तु पांडवानीकं व्यूढं दुर्योधनस्तदा आचार्यमुपसंगम्य राजा वचनमब्रवीत् पश्येतां पांडुपुत्राणां आचार्य महतीं च मुं व्यूढं द्रुपद पुत्रेण तव शिष्येण धीमता अत्र शूरा महेश्वासा भीमार्जुन समायुधि योधानो विराटश्च द्रुपदश्च महारथः धृष्टकेतुश्चेकितानः काशीराजश्च वीर्यवान् उरुजित् कुन्तिभोजश्च शैव्यश्च नरपुङ्गवः युधामन्योश्च विक्रान्त उत्तमौजाश्च वीर्यवान् सौभद्रो द्रौपदेयाश्च सर्व एव महारथः अस्माकं तु विशिष्टाय तन्निबोध द्विजोत्तम नायका मम सैन्यस्य संज्ञार्थं तान् ब्रवीमि ते भवान् भीष्मश्च कर्णश्च कृपश्च समितिं जयः अश्वत्थामा विकर्णश्च सौमदत्तिस्तथैव च ने च बहवः शूरा मदर्थे त्यक्त जीवितः नानाशस्त्र प्रहरणा सर्वे युद्ध विशारदः अपर्याप्तं तदस्माकं बलं भीष्माभिरक्षितं पर्याप्तं त्विदमेतेषां बलं भीमाभिरक्षितम् अयनेषु च सर्वेषु यथा भागमवस्थितः भीष्ममेवाभिरक्षन्तु भवन्तः सर्व एव हि तस्य सञ्जनयन् हर्षम् गुरुवृद्धा पितामहः सिंहनादं विनद्योच्चै शङ्खं दधमो प्रतापवान् ततः शङ्खश्च वीर्यश्च पणबालकगोमुखः सहसैवाभ्यहन्यन्त सशब्दस्तु मुलो भवान् ततः श्वेतैर्हयैर्युक्ते महति स्यन्दने स्थितो माधव पाण्डवश्चैव दिव्यौ शङ्खो प्रदद्मतुः पाञ्चजन्यम् ऋषिकेशो देवदत्तम् धनञ्जयः पौण्ड्रम् दध्मौ महाशङ्खम् भीमकर्मामृकोदरः अनन्त विजयम् राजा कुन्तिपुत्रो युधिष्ठिरः नकुलः सहदेवश्च सुघोषमणिपुष्पकौ काश्यश्च परमेश्वासः शिखण्डी च महारथः धृष्टद्युम्नोभिश्च सात्यकीश्च पराजितः द्रुपदो द्रौपदेयाश्च सर्वश पृथिवीपते सौभद्रश्च महाबाहो शङ्खं दध्मो पृथक् पृथक् सघोषो धातराष्ट्राणां हृदयानि व्यदारय नवश्च पृथिवीं चैव तुमुलो व्यनुनादयन्।
संजय कहिले सेतेबेळे पांडवंक सेना सज्जित होइथिबा देखि राजा दुर्योधन आचार्य द्रोणंक पाखकु जाइ कहिले, हे आचार्य, आपणंकर बुद्धिमान शिष्य द्रुपद पुत्र धृष्टद्युम्न द्वारा सज्जित पांडवंकर ए विराट सेनाकु देखन्तु। एठारे भीम ओ अर्जुनंक भळी लढ़िबारे वीर धनुर्धर, जुजुधन, विराट ओ द्रुपद राज, दुष्टकेतु, चेकितान, वीर काशीराज, पुरुजित, कुंतीभोज ओ मनुष्यमानंक मध्यरे श्रेष्ठ सैव्य, सेहिपरि पराक्रमी युधामन्यु, बलवान उत्तमौजा, सुभद्र पुत्र ओ द्रौपदीक पुत्र ई समस्ते महारथी। हे द्विजश्रेष्ठ, वर्तमान आम पक्षर जेउमाने विशिष्ट योद्धा सेमानंकु आपण जानंतु। मो सेनानायक मानंकर नाम मु आपणंक गोचरार्थे जणाउछि। के आपण भीष्म, कर्ण, युद्धजयी कृपाचार्य, अश्वत्थामा, विकर्ण ओ सौम्यदत्तंक पुत्र धुरिश्रवा एवं अन्य नाना प्रकारर शस्त्र द्वारा युद्ध करुथवा अछंती जेउमाने मो पई जीवन देबे, सेमाने समस्ते युद्ध विशारद अटंती। भीष्म द्वारा रक्षित आम सेनार बड़ अपूर्ण, मात्र भीम द्वारा रक्षित सेमानंकर सेना पूर्ण अटे। एथिपई आपण माने समस्ते निज निज स्थानरु सबु बाटरु भीष्म पितामहंकु उत्तम रूपे रक्षा करंतु। तहुं तांकर आनंद जन्मई कुरु वृद्ध प्रतापी पितामह उच्च स्वररे सिंहनाद करी शंख बजाइले। तहुं शंख, नागरा, ढोलो, मृदंग ओ रणभेरी एका संगरे बाजि उठिला। ए नाद भयंकर होइथिला। तहुं धड़ा घोड़ा जचा बड़ रथरे बसिथिबा श्रीकृष्ण ओ अर्जुन दिव्य शंख बजाइले। श्रीकृष्ण पांचजन्य शंख बजाइले, धनंजय अर्जुन देवदत्त शंख बजाइले, भयंकर कर्म करुथिबा भीम पौंड्र नामक महाशंख बजाइले, कुंती पुत्र राजा युधिष्ठिर अनंत विजय नामक शंख बजाइले एवं नकुल सुघोष ओ सहदेव मणिपुष्पक नामक शंख बजाइले, बड़ धनुधारी काशीराज, महारथी शिखंडी, धृष्टद्युम्न, विराट राज, अजय सात्त्वकी, द्रुपद राज, द्रौपदीक पुत्र, सुभद्रा पुत्र, महाबाहु अभिमन्यु, ए समस्ते हे राजन निज निज शंख बजाइले। पृथ्वी ओ आकाश को प्रतिध्वनित करिदेउथिबा से भयंकर नाद हृदय को बिदारी देला।
अथ व्यवस्थितान् दृष्ट्वा धार्तराष्ट्रान् कपि ध्वजः प्रवृत्ति शस्त्र संपाते धनुरुद्यम्य पाण्डवः ऋषिकेशं तदा वाक्य मिलामहामहीपते। अर्जुन उवाच, सेनयोरुभयोर्मध्ये रथं स्थापय मेच्युता यावदेतान्निरीक्षेऽहं योद्धुकामानवस्थितान् कैर्मय्या सह योद्धव्यम् अस्मिन् रणसमुद्यमे योच्यमानानवेक्षेऽहं य एतेऽत्र समागतः धार्तराष्ट्रस्य दुर्बुद्धे युद्धे प्रियाचिकीर्षवः।
हे राजन, जेऊं अर्जुनंक ध्वजारे हनुमान अछन्ति से कौरवंकु सज्जित होइथिबा देखि अस्त्र प्रयोग पई प्रस्तुत होइथिबा बेले निज धनुर गुण चढ़ाई ऋषिकेशंकु एई कथा कहिले। अर्जुन कहिले, हे अच्युत, मो रथकु दुई सेनांक मझिरे ठिया कर, जद्वारा युद्ध कामनारे ठिया होइथिबा लोकमानंकु ମୁଁ ଦେଖିବି ଏବଂ ଏ ସଂଗ୍ରାମରେ ମୋତେ କେଉଁମାନଙ୍କ ସହିତ ଲଢ଼ିବାକୁ ହେବ ତାହା ଜାଣିବି। ଦୁର୍ବୁଦ୍ଧି ସମ୍ପନ୍ନ ଦୁର୍ଯ୍ୟୋଧନର ଯୁଦ୍ଧରେ ହିତ କରିବାକୁ ଇଚ୍ଛୁକ ଯେଉଁ ଯୋଦ୍ଧାମାନେ ଏକତ୍ର ହୋଇଛନ୍ତି ସେମାନଙ୍କୁ ମୁଁ ଟିକେ ଦେଖେ ତ ଭଲା।
भीष्म द्रोण प्रमुखतः सर्वेषां च महीक्षितान् उवाच पार्थ पश्यैतान् समवेतान् कुरुनिति तत्र पश्यत् स्थितान् पार्थः पितृनाथ पितामहान् आचार्यान् मातुलान् भ्रातृन् पुत्रान् पौत्रान् सखींस्तथा श्वशुरान् सुहृदश्चैव सेनयोरुभयोरपि तान् समीक्ष्य स कौन्तेयः सर्वान् बन्धून्नभस्थितान् कृपया परयाविष्टो विशीदन्निदमब्रवीत्।
संजय कहिले हे राजन अर्जुन श्रीकृष्णंकु एपरि कहिबारु से दुई सेनांक मझिरे सबु राजा ओ भीष्म द्रोणंक आगरे उत्तम रथ ठिया कराइ कहिले हे पार्थ रुंड होइथिबा ए कौरव मानंकु देख सेठारे उभय सेनांक मध्यरे विद्यमान वयवृद्ध पितामह आचार्य मामु भाई पुओ नाति बंधु ससुर ओ स्नेही मानंकु अर्जुन देखिले ଏହି ବନ୍ଧୁବାନ୍ଧବ ମାନେ ଏପରି ଛିଡ଼ା ହୋଇଥିବା ଦେଖି ଦୁଃଖ ଜନ୍ମିବା ହେତୁରୁ ଦିନ ହୋଇଯାଇ ଅର୍ଜୁନ ଏହି ପ୍ରକାର କହିଲେ।
ଅର୍ଜୁନ ଉବାଚ ଦୃଷ୍ଟି ମଂ ସ୍ୱଜନଂ କୃଷ୍ଣ ୟୁଜୁଂ ସମୁପସ୍ଥିତଂ ସିଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି बेपथुश्च शरीरे मे महर्षश्च जायते गांडीवं श्रंसते हस्ता त्वक्चैव परिदह्यते न च शक्नोम्यवस्थातुं भ्रमति वाच मे मनः निमित्तानि च पश्यामि विपरीतानि केशव न च श्रेयो नु पश्यामि हत्वा स्वजर माहवे न कांचे विजयं कृष्ण न च राज्यं सुखानि च किं नो राज्येन गोविन्द किं भोगैर्जीवितेन वा एषा मर्त्ये कांक्षितं नो राज्यं भोगा सुखानि च तैमेव स्थिता युद्धे प्राणं त्यक्त्वा धनानि च आचार्य पितरा पुत्रा तथैव च पितामहः मातुला श्वशुरा पुत्रः शाला सम्बन्धिनस्तथा एतान्नाहन्तुमिच्छामि भ्रातोऽपि मधुसूदन अपि त्रैलोक्यराज्यस्य हेतो किं नो महि कृते निहत्य धार्तराष्ट्रानः प्रीति स्या जनार्दन पापमेवाश्रयेद्दस्मान् हत्वेदानाततायिनः तस्मान्नार्हा वयं हन्तुं धार्तराष्ट्रान् स्वबान्धवान् स्वजनं हि कथं हत्वा सुखिन श्याम माधव यद्यपेतेन पश्यन्ति लोभोपहत चेतसः कुलक्षयकृतं दोषं मित्रद्रोहे च पातकं न ज्ञेयमस्माभिः पापादस्मान्निवर्तितुं कुलक्षयकृतं दोषं प्रपश्यद्भिजनार्दन कुलक्षये प्रणश्यन्ति कुलधर्मा सनातनः धर्मे नष्टे कुलं कृष्णम् अधर्मोऽभिमवत्युत अधर्माभिमवत् कृष्ण प्रदुष्यन्ति कुलस्त्रियः
स्त्रीषु दुष्टासु वासनेय जायते वर्ण शङ्करः शङ्करो नरकायैव कुलघ्नानं कुलस्य च पतन्ति पितरो येषां लुप्तपिण्डोदकक्रियः दोषैरेते कुलघ्नानं वर्णशङ्करकारकैः उच्चार्यन्ते जातिधर्मः कुलधर्माश्च शाश्वतः उच्चन्न कुलधर्माणां मनुष्याणां जनार्दन नरके नियतं वासो भवतीत्यनुशुश्रुमा अहो बत महत्पापं कर्तुं व्यावासिता वयं यद्राज्य सुखलोभेन हन्तुं स्वजनमुद्यतः यदि माम प्रतीकारं अशस्त्रं शस्त्रपाणयः धार्तराष्ट्रारणे हन्युः तन्मे क्षमातरं भवेत्
सञ्जय उवाच
एवमुक्त्वा अर्जुन सङ्खे रथोपस्थ उपाविशन् विसृज्य सशरं चापं शोको संविघ्न मानसः
अर्जुन कहिले युद्ध करिवार इच्छारे एकत्र होइथिबा ए स्वजन स्नेही मानंकु देखि मो अंग प्रत्यंग शिथिल हो जाउछि पाटी सुखी जाउछि देह थरुछि ओ लोम टांकुरी उठुछि हाथरु गांडीब खसि पड़ुछि चम पोड़ी उठुछि मुठिया ही रही पारुनि कारण मोर मुंड भ्रमुछि एहा उपरंतु हे केशव मु त विपरीत लक्षण देखुछि युद्धरे स्वजनंकु मारिबारे कौनसी श्रेय देखु नहीं ସେମାନଙ୍କୁ ମାରି ମୁଁ ବିଜୟ ଚାହେଁ ନାହିଁ ମୋର ରାଜ୍ୟ ଲୋଡ଼ା ନାହିଁ କିମ୍ବା ସୁଖ ଲୋଡ଼ା ନାହିଁ ହେ ଗୋବିନ୍ଦ ରାଜ୍ୟ ଭୋଗ ବା ବଞ୍ଚି ରହିବାରେ ମୋର କି ପ୍ରୟୋଜନ ଯାହାଙ୍କ ପାଇଁ ରାଜ୍ୟ ଭୋଗ ଓ ସୁଖ ଆମେ ଆକାଂକ୍ଷା କଲୁ ସେଇ ଆଚାର୍ଯ୍ୟ କକା ପୁତ୍ର ପିତାମହ ମାମୁଁ ଶ୍ୱଶୁର ପୌତ୍ର ଶଳା ଓ ଅନ୍ୟାନ୍ୟ ସ୍ୱଜନ ଧନ ଓ ଜୀବନ ଆଶା ଛାଡ଼ି ଯୁଦ୍ଧ ନିମନ୍ତେ ଛିଡ଼ା ହୋଇଛନ୍ତି ଏମାନେ ମୋତେ ମାରି ପକାନ୍ତୁ ବା ତ୍ରିଲୋକ ରାଜ୍ୟ ମୋତେ ମିଳିଲେ ସୁଦ୍ଧା ହେ ମଧୁସୂଦନ ମୁଁ ଏମାନଙ୍କୁ ମାରିବାକୁ ଚାହେଁ ନାହିଁ ତାହା ହେଲେ ସାମାନ୍ୟ ଟିକିଏ ଭୂମି ପାଇଁ ମୁଁ ଏମାନଙ୍କୁ ମାରିବି କିପରି ହେ ଜନାର୍ଦ୍ଦନ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ମାରି ମୋର କି ଆନନ୍ଦ ହେବ ଏ ଆତତାଇମାନଙ୍କୁ ମାରିଲେ ଆମର ପାପ ହିଁ ହେବ ତେଣୁ ହେ ମାଧବ ଆପଣଙ୍କର ବାନ୍ଧବ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ଆମେ ମାରିବା ଉଚିତ ହେବ ନାହିଁ ସ୍ୱଜନଙ୍କୁ ମାରି ସୁଖୀ ହବୁ ବା କିପରି ଲୋଭ ହେତୁରୁ ଯେଉଁମାନଙ୍କ ଚିତ୍ତ ମଳିନ ହୋଇଯାଇଛି ସେମାନେ ପଛକେ କୁଳନାଶରୁ ଘଟୁଥିବା ଦୋଷ ଓ ମିତ୍ରଦ୍ରୋହର ପାପକୁ ନ ବୁଝିଲେ ନ ବୁଝନ୍ତୁ ମାତ୍ର ହେ ଜନାର୍ଦ୍ଦନ କୁଳନାଶ ହେତୁ ଘଟୁଥିବା ଦୋଷକୁ ଆମ୍ଭେମାନେ ଜାଣୁଥାଏ ତେଣୁକରି ଏ ପାପରୁ ବର୍ତ୍ତିବାକୁ ନ ଜାଣିବୁ କାହିଁକି ସନାତନ କୁଳଧର୍ମ ନଷ୍ଟ ହୋଇଯାଏ ଏବଂ ଧର୍ମନାଶ ହେବା ଫଳରେ ଅଧର୍ମ ସମୁଦାୟ କୁଳକୁ ବୁଡ଼େଇ ଦିଏ ହେ କୃଷ୍ଣ ଅଧର୍ମ ବୃଦ୍ଧି ହେଲେ କୁଳ ସ୍ତ୍ରୀମାନେ ଦୂଷିତା ହୁଅନ୍ତି ଏବଂ ସେମାନେ ଦୂଷିତା ହେବା ଦ୍ୱାରା ବର୍ଣ୍ଣ ସଙ୍କର ହୋଇଯାଏ ଏହି ପ୍ରକାରର ସଙ୍କର ଦ୍ୱାରା କୁଳ ଘାତକର ଓ ତାହାର କୁଳର ନରକ ବାସ ହୁଏ ଏବଂ ପିଣ୍ଡୋଦକ କ୍ରିୟାରୁ ବଞ୍ଚିତ ହେବା ହେତୁରୁ ତାହାର ପିତୃପୁରୁଷମାନଙ୍କର ଅଧୋଗତି ହୁଏ କୁଳଘାତକମାନଙ୍କର ଏହି ବର୍ଣ୍ଣଶଙ୍କର ସୃଷ୍ଟି କରିଥିବା ଦୋଷ ଯୋଗୁଁ ସନାତନ ଜାତିଧର୍ମ ଓ କୁଳଧର୍ମ ନାଶ ଯାଏ ହେ ଜନାର୍ଦ୍ଦନ ଯାହାର କୁଳଧର୍ମ ନାଶ ହୋଇଯାଏ ସେପରି ଲୋକଙ୍କର ନିଶ୍ଚୟ ନରକବାସ ହୁଏ ବୋଲି ଆମ୍ଭେମାନେ ଶୁଣିଆସିଛୁ ଆହା କେଡ଼େ ଦୁଃଖର କଥା ଯେ ଆମ୍ଭେମାନେ ମହାପାପ କରିବା ପାଇଁ ଯାଉଛୁ ଅର୍ଥାତ୍ ରାଜ୍ୟ ସୁଖ ଲୋଭରେ ସ୍ୱଜନମାନଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇଯାଇଛୁ ମୁଁ ପ୍ରତିରୋଧ କରୁନଥିଲେ ହେଁ ଓ ନିଶସ୍ତ୍ର ହୋଇଥିଲେ ହେଁ ଯଦି ଧୃତରାଷ୍ଟ୍ରଙ୍କ ଶସ୍ତ୍ରଧାରୀ ପୁଅମାନେ ମୋତେ ଯୁଦ୍ଧରେ ମାରି ପକାଇବେ ତେବେ ତାହା ମୋ ପାଇଁ ବହୁତ କଲ୍ୟାଣକାରକ ହେବ ସଞ୍ଜୟ କହିଲେ ଏତକ କହି ଯୁଦ୍ଧରେ ଶୋକ ହେତୁ ବ୍ୟଗ୍ରଚିତ ହୋଇ ଅର୍ଜୁନ ଧନୁସର ପକେଇ ଦେଇ ରଥର ପଛପାଖରେ ବସିଗଲେ।
इति श्रीमद् भगवत गीतासु उपनिषत्सु ब्रह्म विद्यायां योगशास्त्रे श्री कृष्ण अर्जुन संवादे अर्जुन विषाद योग नाम प्रथमोऽध्यायः। सांख्य योग संजय उवाच
तं तथा कृपया विष्टम् अश्रुपूर्णाकुलेक्षणम् विषीदन्तमिदं वाक्यम् उवाच मधुसूदनः।
संजय कहिले एही रूपे करुणा हेतु दिन होइजैथिबा अश्रुपूर्ण व्याकुल नेत्र विशिष्ट दुखी अर्जुनंकु मधुसूदन एही कथा कहिले।
भगवानुवाच
कुतस्त्वाकस्मलमिदं विषामे समुपस्थितम् अनार्याजुष्टमस्वर्गम् अकीर्तिकरमर्जुन क्लैव्यं मा स्वगमापार्थ नैतत्त्वायुपपद्यते क्षुद्रं हृदय दौर्बल्यम् त्यक्तो तिष्ठा परन्तप।
श्री भगवान कहिले हे अर्जुन श्रेष्ठ पुरुष पक्षरे अनुचित स्वर्गरु विमुखकारक ओ अपदशदायक मोह एपरि विषम बेळारे तोठारे एकोठु आसिला। हे पार्थ तु भीरु हो ना ताहा तोते शोभा दिए नाही। हृदयर ए तुच्छ दुर्बलता को त्याग करी हे परंतप तु उठ।
अर्जुन वाच
कथं भीष्ममहं संखे द्रोणं च मधुसूदन इशुभि प्रतियोच्यामि पूजार्हा बलिसूदन गुरुनः त्वा हि महानुभावान् श्रेयो भोक्तुं भैक्षमपि ह लोके हत्वार्थकामं सुगुरुनिहैव भोगान् रुधिर प्रदिग्धान्। गुरुनः त्वा हि महानुभावान् श्रेयो भोक्तुं भैक्षमपि ह लोके हत्वार्थकामं सुगुरुनिहैव भुञ्जीय भोगान् रुधिर प्रदिग्धान्। न चैतद्विद्मः कतरन्नो गरीयो यद्धा जये मा यदि बालो जयेयोः यानेव हत्वा न जिजीविषाम स्थिता प्रमुखे धार्तराष्ट्रा कार्पण्य दोषोपहत स्वभाव पृच्छामि त्वं धर्म समूढचेता यश्रेयस्या निश्चितं ब्रूहि तन्मे शिष्यास्तेऽहं साधिमां त्वं प्रपन्नम् नहि प्रपश्यामि ममापुनोद्यत् यच्छोकमुच्छोषणमिन्द्रियाणाम् अवाप्य भूमावसपत्नमृद्धम् राज्यं सुराणामपि चाधिपत्यम्।
अर्जुन हे मधुसूदन रणभूमिरे भीष्म द्रोणंक विरुद्धरे मु किमिति अस्त्र धरि लढ़िबि। हे अरिसूदन सेमाने तो मोर पूजनीय अटन्ति महानुभव गुरुजन मानंकु न मारिबा हेतु যদি এই লোকরে মতে ভিক্ষা করি জীবন নির্বাহ করিবা কো পড়িব তেবে তাহা মধ্য শ্রেয়স্কর হেব। কারণ গুরুজন মানঙ্কু মারি মতে সেই মানঙ্ক রক্তরে দূষিত অর্থ ও কামরূপী ভোগ হি ভোগ করিবা কো পড়িব। এই দুই কথারু কো কথাটি ভালো হব? যুদ্ধরে আমি সেমানঙ্কু জিনিলে ভালো হব কিংবা সেমানে আমাকু জিনিলে ভালো হব? যাহঙ্কু মারি আমি বঞ্চিবাকু শুদ্ধা ইচ্ছা করিব নাহিঁ সেই ধৃতরাষ্ট্রঙ্কর পুয়মানে আম আগরে ঠিয়া হইছন্তি। দীনতা হেতু মো মূল স্বভাব নষ্ট হই যাইছি। କର୍ତ୍ତବ୍ୟ ବିଷୟରେ ମୁଁ ଅଡ଼ୁଆରେ ପଡ଼ିଯାଇଛି, ସେଥିପାଇଁ ଜମିରେ ମୋର ହିତ ହେବ ସେହି କଥାଟି ମୋତେ ନିଶ୍ଚୟ ପୂର୍ବକ କହିବାକୁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି। ମୁଁ ଆପଣଙ୍କର ଶିଷ୍ୟ, ଆପଣଙ୍କର ଶରଣ ପଶିଛି, ଆପଣ ମୋତେ ବାଟ ବତାନ୍ତୁ। ଏହି ଲୋକରେ ଧନଧାନ୍ୟ ସମ୍ପନ୍ନ ନିଷ୍କଣ୍ଟକ ରାଜ୍ୟ ଓ ଦେବଲୋକରେ ଇନ୍ଦ୍ରାସନ ମିଳିଲେ ସୁଦ୍ଧା ଇନ୍ଦ୍ରିୟମାନଙ୍କୁ ଶୋଷି ନେଉଥିବା ମୋର ଏହି ଶୋକକୁ ଦୂର କରିବା ପରି କୌଣସି ଜିନିଷ ମୋତେ ମିଳିବ ବୋଲି ମୁଁ ମନେ କରୁନାହିଁ।
ସଞ୍ଜୟ
ନୟସ୍ୟ ଗୋବିନ୍ଦମ୍ ଉକ୍ତ୍ୱା ତୂଷ୍ଣିମ୍ ବଭୂମଃ ତମୋବାଚ ଋଷିକେଶଃ ପ୍ରହସନ୍ନିବ ଭାରତ ସେନୟୋରୁଭୟୋର୍ମଧ୍ୟେ ବିଷିଦନ୍ତମିଦମ୍ ବଚଃ।
ସଞ୍ଜୟ କହିଲେ, ହେ ରାଜନ୍, ଋଷିକେଶ ଗୋବିନ୍ଦଙ୍କୁ ଏହି ପ୍ରକାରେ ଶତ୍ରୁ ସନ୍ତପ୍ତକାରୀ ଆଳସ୍ୟ ମୁକ୍ତ ଅର୍ଜୁନ ମୁଁ ଲଢ଼ିବି ନାହିଁ କହି ଚୁପ୍ ହୋଇଗଲେ। ହେ ଭାରତ, ଦୁଇ ସେନା ମଧ୍ୟରେ ଏ ପ୍ରକାରେ ଉଦାସ ହୋଇ ବସିଥିବା ଅର୍ଜୁନଙ୍କୁ ଅଳ୍ପ ହସି ଋଷିକେଶ ଏହି କଥା କହିଲେ।
ଶ୍ରୀ ଭଗବାନ
ନାନୁଶୋଚନ୍ତି ପଣ୍ଡିତଃ ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନିମେ ଜନାଧିପଃ ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରଂ ଦେହି ନୋସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି ମାତ୍ର ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦଃ ଆଗମାପାୟିନୋ ନିତ୍ୟା ତାଂ ସ୍ଥିତିକ୍ଷସ୍ୱ ଭାରତ ୟଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ସମ ଦୁଃଖ ସୁଖଂ ଧୀରଂ ସୋମୃତତ୍ୱାୟ କଳ୍ପତେ ନାସତୋ ବିଦ୍ୟତେ ଭାବୋ ନା ଭାବୋ ବିଦ୍ୟତେ ସତଃ ଉଭୟୋରପି ଦୃଷ୍ଟନ୍ତଃ ତ୍ୱନୟୋସ୍ତତ୍ତ୍ୱଦର୍ଶିଭିଃ ଅବିନାଶୀ ତୁ ତଦ୍ବିଦ୍ଧି ୟେନ ସର୍ବମିଦମ୍ ତତମ୍ ବିନାଶମବ୍ୟୟାଶ୍ୟାସ୍ୟ ନ କଶ୍ଚିତ୍ କର୍ତ୍ତୁମର୍ହତି ଅନ୍ତବନ୍ତା ଇମେ ଦେହ ନିତ୍ୟସ୍ୟ କିରଣଃ ଅନାଶୀନୋ ପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ ୟଏନଂ ବେତ୍ତି ହଂକାରଂ ୟଶ୍ଚୈନଂ ମନ୍ୟତେ ହତମ୍ ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ଅଜୋ ନିତ୍ୟ ଶାଶ୍ୱତୋ ୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ ବେଦ ବିନାଶିନଂ ନିତ୍ୟଂ ୟଏନମଜମବ୍ୟୟଂ କଥଂ ସ ପୁରୁଷ ପାର୍ଥ କଂଘାତାୟତି ହନ୍ତିକଂ।
ଶ୍ରୀ ଭଗବାନ କହିଲେ, ଯେଉଁ ବିଷୟରେ ଶୋକ ନ କରିବାର କଥା ସେଥିପାଇଁ ତୁ ଶୋକ କରୁଛୁ, ପୁଣି ପଣ୍ଡିତଙ୍କ ଭଳି କଥା କହୁଛୁ। କିନ୍ତୁ ପଣ୍ଡିତମାନେ ତ ମୃତ ଓ ଜୀବିତଙ୍କ ସମ୍ବନ୍ଧରେ ଶୋକ କରନ୍ତି ନାହିଁ, କାରଣ ବାସ୍ତବରେ ମୁଁ ତୁ ବା ଏ ରାଜାମାନେ ଯେ ପୂର୍ବରୁ କେବେ ନଥିଲେ ବା ଭବିଷ୍ୟତରେ ରହିବେ ନାହିଁ ଏପରି କୌଣସି କଥା ନାହିଁ। ଦେହଧାରୀ ଯେପରି ଏଇ ଦେହରେ କୌମାର, ଯୌବନ ଓ ବୃଦ୍ଧାବସ୍ଥା ପ୍ରାପ୍ତ ହୁଏ, ସେହିପରି ତାହାର ଅନ୍ୟ ଦେହ ପ୍ରାପ୍ତି ମଧ୍ୟ ହୁଏ। ଏସବୁ ବିଷୟରେ ବୁଦ୍ଧିମାନ ପୁରୁଷ ମୁହ୍ୟମାନ ହୁଏ ନାହିଁ। ହେ କୌନ୍ତେୟ, ଇନ୍ଦ୍ରିୟମାନଙ୍କର ବିଷୟଗୁଡ଼ିକ ସହିତ ସଂଯୋଗ ହି ଶୀତ ଗ୍ରୀଷ୍ମ ସୁଖ ଓ ଦୁଃଖ ଦିଏ, ସେଗୁଡ଼ିକ ଅନିତ୍ୟ, ତେଣୁ ଆସନ୍ତି ଓ ଚାଲିଯାଆନ୍ତି। ହେ ଭାରତ, ए सबुकु तु सहिजा हे पुरुष श्रेष्ठ सुख ओ दुखरे समान रहुथुबा जेउ बुद्धिमान पुरुष को ए विषय गुडी को व्याकुल करंती नहीं से पाइबा को योग्य हुए अशत्र अस्तित्व नहीं एवं शत्रु नाश हुए नहीं ज्ञानी माने ए उभयर निर्णय बा सिद्धांत जानी जाइछंती जहा द्वारा ए अखिल जगत परिव्याप्त ताहाकु तू अविनाशी बोली जान यही अव्यय को नाश करिबा को केही समर्थ नुहंती नित्य एवं मन ओ इंद्रियर अबद्ध यही अविनाशी देहीर ए शरीर को नाशवान बा नश्वर बोली कह जाइछि सेतिपाई हे भारत तू युद्ध कर जे एहा को हत्याकारी मने करंती एवं जे एहा को अन्य द्वारा हत होई पारे बोली मने करंती से दुहे किछि जानंती नहीं ए कहारी को हत्या करे नहीं कि कहारी द्वारा हत हुए नहीं एहा केबे जन्म ग्रहण करे नहीं किंबा केबे मरे नहीं एहा पूर्वरु थिला एवं भविष्यतर जे रहिबो नहीं से कथा मध्य नुहे सेतिपई ए आत्मा अज नित्य शाश्वत ओ पुरातन शरीर नाश गले आत्मार नाश हुए नहीं हे पार्थ जो पुरुष आत्मा को अविनाशी नित्य अजन्मा ओ अव्यय मने करे से किपरि काह को मरेब बा काह को मारि परिबो
वासंसि जिर्णानि यथा विहाय नवानि गृह्णाति नरो पराणि तथा शरीराणि विहाय जीर्णा न्यन्यानि संज्ञाति नवानि देहि नैनं छिन्दन्ति शस्त्राणि नैनं दहति पावकः न चैनं क्लेदयन्त्यापो न शोषयति मारुतः अचेद्योऽयम् अक्लेद्योषोष्य एव च नित्य सर्वगतस्थाणुः अचलोऽयं सनातनः अव्यक्तोऽयमचिन्त्योऽयम् अभिकार्योऽयमुच्यते तस्मादेवं विदित्वेनं नानुशोचितुमर्हसि अथ चैनं नित्यजातं नित्यं वा मन्यसे मृतं तथापि त्वं महाबाहो नैनं शोचितुमर्हसि जातस्य हि द्रिवो मृत्युः द्रिवं जन्मामृतस्य च तस्मादपरिहार्यर्थे न त्वं शोचितुमर्हसि अव्यक्तादीनि भूतानि व्यक्तमध्यानि भारत अव्यक्तानि धनान्येव तत्र का परिदेवना आश्चर्यवत् पश्यति कश्चिदेनम् आश्चर्यवत् वदति तथैव चन्यः आश्चर्यवच्चैनमन्यः शृणोति श्रुत्वाप्येनं वेद न चैव कश्चित् देहि नित्यमवध्योऽयं देहे सर्वस्य भारत तस्मात् सर्वाणि भूतानि न त्वं शोचितुमर्हसि स्वधर्ममपि चावेक्ष्य न विकम्पितुमर्हसि धर्माधियुद्धश्रेयोऽन्यत् क्षत्रियस्य न विद्यते यदृच्छया चोपपन्नम् स्वर्गद्वारामरम् सुखी न क्षत्रिया पार्थ लभन्ते युद्धमीदृशम् अथ चेत्यमिमम् धर्म्यम् सङ्ग्रामम् न करिष्यसि तथा स्वधर्मम् कीर्तिम् च हित्वा पापमवाप्स्यसि अकीर्तिम् चापि भूतानि कथयिष्यन्ति तेभ्ययाम् सम्भावितस्य च कीर्तिः मरणादतिरिच्यते
मणिष जेपरि पुरुणा वस्त्र छाडि नुआ वस्त्र धारण करे सेहिपरि देहधारी जीर्ण होइथिबा देह को त्याग करी अन्य नुहा देह लाभ करे एई आत्मा को ଶସ୍ତ୍ର ଛେଦନ କରେ ନାହିଁ, ନିଆଁ ପୋଡ଼ିଦିଏ ନାହିଁ, ପାଣି ତିନ୍ତାଏ ନାହିଁ ଏବଂ ବାୟୁ ଶୁଖାଏ ନାହିଁ। ଏହି ଆତ୍ମାକୁ ଛେଦନ କରିହେବ ନାହିଁ, ପୋଡ଼ି ହେବ ନାହିଁ, ତିନ୍ତେଇ ହେବ ନାହିଁ ବା ଶୁଖେଇ ହେବ ନାହିଁ। ଏହା ନିତ୍ୟ, ସର୍ବଗତ, ସ୍ଥିର, ଅଚଳ ଓ ସନାତନ। ଉପରନ୍ତୁ ଏହା ଇନ୍ଦ୍ରିୟମାନଙ୍କର ଓ ମନର ଅଗମ୍ୟ ଏବଂ ବିକାର ରହିତ କୁହାଯାଇଛି। ତେଣୁକରି ଏହାକୁ ସେପରି ଜାଣି ତୋର ଶୋକ କରିବା ଉଚିତ ନୁହେଁ। ଅଥବା ତୁ ଯଦି ଏହାକୁ ନିତ୍ୟ ଜାତ ହେଉଛି ଓ ନିତ୍ୟ ମରୁଛି ବୋଲି ମନେ କରୁଥିବୁ, ତେବେ ବି ହେ ମହାବାହୁ, ଏଥିପାଇଁ ଶୋକ କରିବା ତୋର ଉଚିତ ନୁହେଁ। ଜାତ ହୋଇଥିବା ପ୍ରାଣୀ ପାଇଁ ମୃତ୍ୟୁ ଓ ମୃତ ପ୍ରାଣୀ ପାଇଁ ଜନ୍ମ ଅନିବାର୍ଯ୍ୟ ଅଟେ। ଏହି ହେତୁରୁ ଯାହା ଅନିବାର୍ଯ୍ୟ ତାହା ପାଇଁ ଶୋକ କରିବା ତୋ ପକ୍ଷରେ ଉଚିତ ନୁହେଁ। ହେ ଭାରତ, ଭୂତ ମାତ୍ରର ଅର୍ଥାତ୍ ଯେ ଜାତ ହୁଏ ତାହାର ଜନ୍ମ ପୂର୍ବର ଓ ମୃତ୍ୟୁ ପରର ଅବସ୍ଥା ଦେଖାଯାଇପାରେ ନାହିଁ, ତାହା ଅବ୍ୟକ୍ତ, କେବଳ ମଧ୍ୟବର୍ତ୍ତୀ ଅବସ୍ଥାଟି ବ୍ୟକ୍ତ ହୋଇଥାଏ। ଏଥିରେ ଚିନ୍ତାର କି କାରଣ ଅଛି? କେହି କେହି ଏହାକୁ ଆସୁଛନ୍ତି, ଆଉ କେହି ତାହାକୁ ଆଶ୍ଚର୍ଯ୍ୟ ରୂପେ ବର୍ଣ୍ଣନା କରନ୍ତି, ପୁଣି ଆଉ କେହି ତାହାକୁ ଆଶ୍ଚର୍ଯ୍ୟ ରୂପେ ବର୍ଣ୍ଣିତ ହେବା ଶୁଣନ୍ତି। ମାତ୍ର ଶୁଣିଲେ ମଧ୍ୟ କେହି ତାହାକୁ ଜାଣନ୍ତି ନାହିଁ। ହେ ଭାରତ, ସମସ୍ତଙ୍କ ଦେହରେ ବିଦ୍ୟମାନ ଏଇ ଦେହଧାରୀ ଆତ୍ମା ନିତ୍ୟ ଓ ଅବଧ୍ୟ। ଏଥିପାଇଁ ଯେକୌଣସି ଭୂତ ନିମନ୍ତେ ଶୋକ କରିବା ଉଚିତ ତୋର ନୁହେଁ। ସ୍ୱଧର୍ମକୁ ବୁଝି ମଧ୍ୟ ତୋର ଯୁଦ୍ଧରୁ ବିମୁଖ ହେବା ଉଚିତ ନୁହେଁ, କାରଣ କ୍ଷତ୍ରିୟ ସକାଶେ ଧର୍ମଯୁଦ୍ଧ ଅପେକ୍ଷା ଶ୍ରେୟସ୍କର ଆଉ କିଛି ହେଇନପାରେ। ହେ ପାର୍ଥ, ଏଇ ରୂପେ ଆପେ ଆପେ ମିଳିଥିବା ଏବଂ ସତେୟ ବା ସ୍ୱର୍ଗର ଦରକୁ ଫିଟିଯାଇଥିବା ଏପରି ଯୁଦ୍ଧ ତ ଭାଗ୍ୟଶାଳୀ କ୍ଷତ୍ରିୟଙ୍କୁ ମିଳିଥାଏ। ଯଦି ତୁ ଧର୍ମରୁ ମିଳିଥିବା ଏ ସଂଗ୍ରାମ ନ କରିବୁ, ତେବେ ସ୍ୱଧର୍ମ ଓ କୀର୍ତ୍ତି ଦୁଇଟି ଯାକ ହରାଇ ପାପରେ ଭାଗି ହେବୁ। ସମସ୍ତେ ସବୁବେଳେ ତୋର ନିନ୍ଦା କରୁଥିବେ, ପୁଣି ସମ୍ମାନିତ ପୁରୁଷ ପକ୍ଷରେ ଅପକୀର୍ତ୍ତି ମୃତ୍ୟୁ ଠାରୁ ଅଧିକ ଖରାପ ଅଟେ।
ବଦିଷ୍ୟନ୍ତି ତବାହିତଃ ନିନ୍ଦନ୍ତସ୍ତବ ସାମର୍ଥ୍ୟମ୍ ତତୋ ଦୁଃଖତରଂନୁକିମ୍ ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗମ୍ ଜିତ୍ୱା ବା ଭୋକ୍ଷ୍ୟସେ ମହିମ୍ ତସ୍ମାଦୁତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟଃ ସୁଖ ଦୁଃଖେ ସମୀ କୃତ୍ୱା ଲାଭାଲାଭୌ ଜୟା ଜୟୌ ତତୋ ଯୁଦ୍ଧାୟ ଯୁଜ୍ୱସ୍ୱ ପାପମ ବାପ୍ସ୍ୟସି ଏଷା ତେ ବିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ ବୁଦ୍ଧ୍ୟା ଯୁକ୍ତୋ ୟୟା ପାର୍ଥ କର୍ମ ବନ୍ଧମ୍ ପ୍ରହାସ୍ୟସି ନେହାଭିକ୍ରମ ନାଶୋସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ସ୍ୱଳ୍ପମାପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ ବ୍ୟବସାୟାତ୍ମିକା ବୁଦ୍ଧିର୍ ଏକେହ କୁରୁ ନନ୍ଦନ ବହୁ ଶାଖାୟନନ୍ତଶ୍ଚ ବୁଦ୍ଧୟୋ ବ୍ୟବସାୟିନା ୟାମି ମାଂ ପୁଷ୍ପିତଂ ବାଚମ୍ ପ୍ରବଦନ୍ତ୍ୟା ବିପର୍ଷିତଃ ବେଦ ବାଦରତା ପାର୍ଥ ନାନ୍ୟଦସ୍ତୀତି ବାଦିନଃ କାମାତ୍ମାନ ସ୍ୱର୍ଗପରଃ ଜନ୍ମ କର୍ମ ଫଲପ୍ରଦା କ୍ରିୟା ବିଶେଷ ବହୁଳା ଭୋଗୈଶ୍ଚର୍ଯ୍ୟା ଗତିଂ ପ୍ରତି ଭୋଗୈଶ୍ଚର୍ଯ୍ୟା ପ୍ରସକ୍ତାନଂ ତୟା ପରିତ ଚେତସା ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧୀୟତେ।
ଯେଉଁ ମହାରଥୀମାନଙ୍କ ମଧ୍ୟରେ ତୁ ସମ୍ମାନ ପାଇଛୁ, ସେମାନେ ମନେ କରିବେ ଯେ ତୁ ଭୟ ହେତୁ ଯୁଦ୍ଧରୁ ପଳେଇ ଯାଉଛୁ ଏବଂ ସେମାନେ ତୋତେ ତାତ୍ସଲ୍ୟ କରିବେ। ପୁଣି ତୋ ଶତ୍ରୁ ତୋ ବଳର ନିନ୍ଦା କରି ବହୁତ ଅକଥନୀୟ କଥା କହିବେ। ଏହାଠାରୁ ବଳି କଷ୍ଟକର ଆଉ କ'ଣ ହେଇପାରେ? ତୁ ଯଦି ଯୁଦ୍ଧରେ ହତ ହେବୁ ତେବେ ତତେ ସ୍ୱର୍ଗ ମିଳିବ, ତୁ ଯଦି ଜିଣିବୁ ତେବେ ଏ ପୃଥିବୀକୁ ଭୋଗ କରିବୁ। ତେଣୁକରି ହେ କୌନ୍ତେୟ, ଯୁଦ୍ଧ କରିବାକୁ ନିଶ୍ଚୟ ବା ସିଦ୍ଧାନ୍ତ କରି ତୁ ଠିଆ ହେଇଯା। ସୁଖ ଓ ଦୁଃଖ, ଲାଭ ଓ କ୍ଷତି, ଜୟ ଓ ପରାଜୟକୁ ସମାନ ମନେ କରି ତୁ ଲଢ଼ିବା ପାଇଁ ଲାଗିଯା। ଏପରି କଲେ ତୋତେ ପାପ ଲାଗିବ ନାହିଁ। ବର୍ତ୍ତମାନ ଯୋଗବାଦ ଅନୁସାରେ ତୋତେ ବୁଝାଉଛି, ତୁ ତାହା ଶୁଣୁ। ଏହାର ଆଶ୍ରୟ ନେଲେ ତୁ କର୍ମ ବନ୍ଧନକୁ ତୁଟେଇ ପାରିବୁ। ଏଇ ନିଷ୍ଠାରେ ଯାହା ଆରମ୍ଭ ହୁଏ ତାହାର ନାଶ ନାହିଁ, ଏଥିରେ ବିପରୀତ ଫଳ ବା ପରିଣାମ ମଧ୍ୟ ହୁଏ ନାହିଁ। ଏହି ଧର୍ମକୁ ଅଳ୍ପ ପାଳଶ୍ରଣ କଲେ ମଧ୍ୟ ତାହା ମନୁଷ୍ୟକୁ ମହାଭୟରୁ ରକ୍ଷା କରେ। ହେ କୁରୁନନ୍ଦନ, ଯୋଗବାଦୀମାନଙ୍କର ନିଶ୍ଚୟାତ୍ମକ ବୁଦ୍ଧି ଏକରୂପ ହୋଇଥାଏ, ମାତ୍ର ଅନିଶ୍ଚୟ ବୁଦ୍ଧି ମନୁଷ୍ୟର ବୁଦ୍ଧି ଅନେକ ଶାଖାଯୁକ୍ତ ଓ ଅନନ୍ତ ହୋଇଥାଏ। ହେ ପାର୍ଥ, ବେଦର ଆକ୍ଷରିକ ଚର୍ଚ୍ଚାରେ ରତ ଅଜ୍ଞାନୀ ଏହା ଛଡ଼ା ଆଉ କିଛି ନାହିଁ ବୋଲି କହୁଥିବା, କାମନାର ବଶବର୍ତ୍ତୀ ଓ ସ୍ୱର୍ଗକୁ ହିଁ ଶ୍ରେଷ୍ଠ ମଣୁଥିବା ଲୋକେ ଜନ୍ମ ମରଣରୂପୀ କର୍ମଫଳଦାୟୀ ଏବଂ ଭୋଗ ଓ ଐଶ୍ୱର୍ଯ୍ୟ ପାଇବା ପାଇଁ କରାଯାଉଥିବା କର୍ମର ବର୍ଣ୍ଣନାରେ ପରିପୂର୍ଣ୍ଣ କଥାକୁ ବଢ଼େଇ କରି କୁହନ୍ତି। ଭୋଗ ଓ ଐଶ୍ୱର୍ଯ୍ୟରେ ଆସକ୍ତ ଏହି ଲୋକମାନଙ୍କର ଏ ବୁଦ୍ଧି ନଷ୍ଟ ହୋଇଯାଏ, ସେମାନଙ୍କର ବୁଦ୍ଧି ନିଶ୍ଚୟାତ୍ମକ ହୁଏ ନାହିଁ କିମ୍ବା ସମାଧିରେ ସ୍ଥିର ହୁଏ ନାହିଁ।
ତ୍ରୈଗୁଣ୍ୟ ବିଷୟ ବେଦ ନିସ୍ତ୍ରୈଗୁଣ୍ୟୋ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୟସ୍ଥ ନିର୍ଯୋଗ କ୍ଷେମ ଆତ୍ମବାନ ୟାବାନର୍ଥ ଉଦାପାନେ ସର୍ବତ ସମ୍ପ୍ଲୁତୋଦକେ ତାବାନ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଲ ହେତୁର୍ଭୂର୍ମା ତେ ସଙ୍ଗୋ ମଣି ଯୋଗସ୍ଥ କୁରୁ କର୍ମାଣି ସଙ୍ଗମ ତ୍ୟକ୍ତ୍ୱା ଧନଞ୍ଜୟ ସିଦ୍ଧ ସିଦ୍ଧ୍ୟୋ ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ଦୂରେଣ ହ୍ୟବରଂ କର୍ମ ବୁଦ୍ଧି ଯୋଗା ଧନଞ୍ଜୟ ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣ ଫଲ ହେତବଃ ବୁଦ୍ଧି ଯୁକ୍ତୋ ଜହାତିହ ଉଭେ ସୁକୃତ ଦୁଷ୍କୃତେ ତସ୍ମାଦ୍ ଯୋଗାୟ ଯୁଜ୍ୟସ୍ୱ ଯୋଃ କର୍ମାସୁ କୌଶଲମ୍ କର୍ମାଜଂ ବୁଦ୍ଧି ଯୁକ୍ତା ହି ଫଲଂ ତ୍ୟକ୍ତ୍ୱା ମନୀଷିଣଃ ଜନ୍ମ ବନ୍ଧ ବିନିର୍ମୁକ୍ତଃ ପଦଂ ଗଚ୍ଛନ୍ତ୍ୟ ନାମୟମ୍ ୟଦା ତେ ମୋହ କଲିଲମ୍ ବୁଦ୍ଧିର୍ବ୍ୟତିତରିଷ୍ୟତି ତଦା ଗନ୍ତାସି ନିର୍ବେଦମ୍ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ ଶ୍ରୁତି ବିପ୍ରତିପନ୍ନତେ ୟଦାସ୍ଥାସ୍ୟତି ନିଶ୍ଚଳା ସମାଧାବଜଲା ବୁଦ୍ଧି ତଦା ଯୋଗମ୍ ଅବାପ୍ସ୍ୟସି।
ହେ ଅର୍ଜୁନ, ଯେଉଁ ତିନୋଟି ଗୁଣ ବେଦର ବିଷୟ ଅଟେ ତାହାଠାରୁ ତୁ ଅଲିପ୍ତ ରହ। ତୁ ସୁଖ ଦୁଃଖ ଆଦି ଦ୍ୱନ୍ଦ୍ୱରୁ ମୁକ୍ତ ହୋଇଯା। ନିତ୍ୟ ସତ୍ୟ ବସ୍ତୁରେ ତୁ ସ୍ଥିତ ହୁଅ। ତୁ ଯେକୌଣସି ବସ୍ତୁ ପାଇବା ଓ ତାକୁ ରକ୍ଷା କରିବାର ଜଞ୍ଜାଳରୁ ମୁକ୍ତ ରହ ଓ ଆତ୍ମପରାୟଣ ହୁଅ। କୂଅ ଦ୍ୱାରା ଯେଉଁ କାମ ହୋଇଯାଏ ସେହିସବୁ କାମ ସବୁ ପ୍ରକାରେ ପୋଖରୀରେ ମଧ୍ୟ ହୋଇପାରେ। ସେହିପରି ବେଦରେ ଯେତେକ କଥା ଅଛି ସେସବୁ ଜ୍ଞାନବାନ ବ୍ରହ୍ମପରାୟଣ ପୁରୁଷକୁ ଆତ୍ମାନୁଭବରୁ ମିଳିଯାଏ। କର୍ମ ଉପରେ ହିଁ ତୋର ଅଧିକାର ଅଛି, ସେଥିବା ଅନେକ ଫଳ ଉପରେ ଆଦୌ ଅଧିକାର ନାହିଁ। କର୍ମର ଫଳ ତୋର ଉଦ୍ଦେଶ୍ୟ ହେବା ଉଚିତ ନୁହେଁ, କର୍ମ ନ କରିବାର ଇଚ୍ଛା ମଧ୍ୟ ତୋର ରହିବା ଉଚିତ ନୁହେଁ। ହେ ଧନଞ୍ଜୟ, ତୁ ଆସକ୍ତି ଛାଡ଼ି ଯୋଗସ୍ଥ ରହି ଅର୍ଥାତ୍ ସଫଳତା ଓ ବିଫଳତା ବାବଦରେ ସମାନ ଭାବ ରଖି କର୍ମ କର, ସମତାକୁ ହିଁ ଯୋଗ କୁହାଯାଏ। ହେ ଧନଞ୍ଜୟ, ସମସ୍ତ ବୁଦ୍ଧିର ତୁଳନାରେ କେବଳ କର୍ମ ଅତି ତୁଚ୍ଛ ଅଟେ। ତୁ ସମସ୍ତ ବୁଦ୍ଧିର ଆଶ୍ରୟ ନେ। ଫଳର ଲାଳସା ରଖୁଥିବା ପାମର ମନୁଷ୍ୟ ଦୟାର ପାତ୍ର ଅଟେ। ବୁଦ୍ଧିଯୁକ୍ତ ଅର୍ଥାତ୍ ସମତ୍ତବାନ ପୁରୁଷକୁ ଏଠାରେ ପାପ ପୁଣ୍ୟ ସ୍ପର୍ଶ କରେ ନାହିଁ। ସେଥିପାଇଁ ତୁ ସମତ୍ତ ସାଧିବା ପାଇଁ ଯତ୍ନ କର। ସମତ ହିଁ କାର୍ଯ୍ୟକୁଶଳତା ଅଟେ, କାରଣ ସମତ୍ତ ବୁଦ୍ଧିସମ୍ପନ୍ନ ମନୀଷୀ କର୍ମରୁ ଉତ୍ପନ୍ନ ହେଉଥିବା ଫଳକୁ ତ୍ୟାଗ କରି ଜନ୍ମ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ନିଷ୍କଳଙ୍କ ମୋକ୍ଷପଦ ପାଆନ୍ତି। ତୋ ବୁଦ୍ଧି ଯେତେବେଳେ ମୋହରୂପୀ କାଦୁଅରୁ ପାର ପାଇଯିବ, ସେତେବେଳେ ତୁ ଯେଉଁ ବିଷୟ ଶୁଣିଥିବୁ ଓ ତୋର ଯେଉଁ ବିଷୟ ଶୁଣିବା ବାକି ଥିବ, ସେହି ବିଷୟରେ ତୋର ଉଦାସୀନତା ଜନ୍ମିବ। ନାନା ପ୍ରକାରର ସିଦ୍ଧାନ୍ତ ଶୁଣି ବ୍ୟଗ୍ର ହୋଇଯାଇଥିବା ତୋର ବୁଦ୍ଧି ଯେତେବେଳେ ସମାଧିରେ ସ୍ଥିର ହେବ, ସେତେବେଳେ ଯାଇ ତୁ ସମତ୍ୱ ଲାଭ କରିବୁ।
अर्जुन उवाच स्थिता प्रज्ञस्य का भाषा समाधिस्थस्य केशव स्थिताधी किं प्रभाषेत किमासीत ब्रजेत किम्।
अर्जुन कहिले हे केशव स्थित प्रज्ञर अर्थात सर लक्षण कण स्थित प्रज्ञ केपरि कथा कहे केपरि बसे ओ चलाबुला करे।
श्री भगवान उवाच
प्रजहाति यदा कामान सर्वान् पार्था मनोगतान् आत्मनेवात्मना तुष्टः स्थिता प्रज्ञास्तदोच्यते दुःखेष्वनुद्विग्न मनः सुखेषु विगत स्पृहः वीतराग भय क्रोधः स्थिताधिर्मुनिरुच्यते ಪ್ರತಿಷ್ಠಿತಾ ವಿಷಯಾ ವಿನಿವರ್ತಂತೆ ನಿರಾಹಾರಸ್ಯ ದೇಹಿನಃ ರಸವರ್ಜಂ ರಸೋಪ್ಯಸ್ಯ ಪರಂ ದೃಷ್ಟ್ವಾ ನಿವರ್ತತೆ ಯತಃ ತೋಹ್ಯ ವಿಕುಂತೇಯ ಪುರುಷಸ್ಯ ವಿಪಶ್ಚಿತಃ ಇಂದ್ರಿಯಾಣಿ ಪ್ರಮಾಥೀನಿ ಹರಂತಿ ಪ್ರಸಭಂ ಮನಃ ತಾನಿ ಸರ್ವಾಣಿ ಸಂಯಮ್ಯ ಯುಕ್ತ ಆಸೀತ ಮತ್ಪರಃ ವಶೇ ಹಿ ಯಸ್ಯಂದ್ರಿಯಾಣಿ ತಸ್ಯ ಪ್ರಜ್ಞಾ ಪ್ರತಿಷ್ಠಿತಾ ಧ್ಯಾಯತೋ ವಿಷಯಾನ್ ಪುಂಸಃ ಸಂಗಸ್ತೇಷೋಪಜಾಯತೆ ಸಂಗತ್ ಸಂಜಾಯತೆ ಕಾಮಃ ಕಾಮಾತ್ ಕ್ರೋಧೋ ವಿಜಾಯತೆ ಕ್ರೋಧಾತ್ ಭವತಿ ಸಂಮೋಹ ಸಂಮೋಹಾತ್ ಸ್ಮೃತಿ ವಿಭ್ರ ಸ್ಮೃತಿ ಭ್ರಂಶಾತ್ ಬುದ್ಧಿ ನಾಶೋ ಬುದ್ಧಿನಾಶಾತ್ ಪ್ರಣಶ್ಯತಿ ರಾಗ ದ್ವೇಷ ವಿಯುಕ್ತೈಸ್ತು ವಿಷಯಾನಿಂದ್ರಿಯೈಶ್ಚರನ್ ಆತ್ಮವಶೈರ್ವಿಧೇಯಾತ್ಮ ಪ್ರಸಾದಮಧಿಗಚ್ಛತಿ ಪ್ರಸಾದೇ ಸರ್ವದುಃಖಾನಂ ಹಾನಿರಸ್ಯೋಪಜಾಯತೆ ಪ್ರಸನ್ನ ಚೇತಸೋ ಯಾಶು ಬುದ್ಧಿ ಪರ್ಯಾವತಿಷ್ಠತೆ।
श्री भगवान कहिले हे पार्थ जेतेबेले मनुष्य निज मनरे उठुथिबा सबु कामना को त्याग करे ओ आत्मा द्वारा आत्मार ही संतुष्ट रहे सेतेबेले से स्थित प्रज्ञ बोलाए। दुखरे जे दुखी हुए नहीं सुखर आकांक्षा रखे नहीं एवं राग क्रोध ओ भय रहित सेई लोक स्थिर बुद्धि मुनि बोलाए। सर्वत्र राग रहित हुई जो पुरुष शुभ बा अशुभ प्राप्ति रे आनंदित हुए नहीं କିମ୍ବା ଶୋକ କରେ ନାହିଁ ତାହାର ବୁଦ୍ଧି ସ୍ଥିର ଅଟେ। କଇଁଛ ଯେପରି ନିଜ ଅବୟବକୁ ସବୁଆଡ଼ୁ ସଙ୍କୁଚିତ କରିନିଏ, ସେହିପରି ଯେତେବେଳେ ଏ ପୁରୁଷ ଇନ୍ଦ୍ରିୟମାନଙ୍କୁ ସେମାନଙ୍କ ବିଷୟମାନଙ୍କରୁ ପ୍ରତ୍ୟାହାର କରିନିଏ, ସେତେବେଳେ ତାହାର ବୁଦ୍ଧି ସ୍ଥିର ହେଲା ବୋଲି କୁହାଯାଇଥାଏ। ଦେହଧାରୀ ନିରାହାରୀ ରହିଲା ବେଳେ ତାହାର ବିଷୟ ଶିଥିଳ ହୋଇଯାଆନ୍ତି, କିନ୍ତୁ ରସ ଯାଏ ନାହିଁ। ସେହି ରସ ତ ଈଶ୍ୱର ଦର୍ଶନ ହେଲେ ଶାନ୍ତ ହୁଏ। ହେ କୌନ୍ତେୟ, ଚତୁର ପୁରୁଷ ଉଦ୍ଯୋଗ କରି ଲାଗିଥିଲେ ସୁଦ୍ଧା ইন্দ্রিয় গুড়িক এপরি প্রমথনশীল যে সেগুড়িক তাহার মনকু সুদ্ধা বলপূর্বক হরি নিয়ন্তি। এই ইন্দ্রিয় মানঙ্কু বশ করি যোগী মোঠারে তন্ময় হয়ে রহিবা উচিত, কারণ যাহার ইন্দ্রিয় নিজ বশরে থাকে তাহার বুদ্ধি স্থির রহে। বিষয় চিন্তা করুথবা পুরুষ মনরে প্রতি আসক্তি উৎপন্ন হুয়ে, আসক্তিরু কামনা উৎপন্ন হুয়ে এবং কামনারু ক্রোধ জন্মে, ক্রোধরু মূঢ়তা উৎপন্ন হুয়ে, মূঢ়তারু স্মৃতি ভ্রান্ত হয়ে যায়, স্মৃতি ভ্রান্ত হয়ে গেলে জ্ঞান নাশ যায় ও যাহার জ্ঞান নষ্ট হয়ে যায় সে নিজে নষ্ট হয়ে যায়। কিন্তু যাহার মন নিজ বশরে থাকে এবং যাহার ইন্দ্রিয় মানে রাগদ্বেষ রহিত হয়ে তাহা বশরে থাকে, সে মনুষ্য ইন্দ্রিয় মানঙ্কর ব্যবহার সত্ত্বে চিত্ত প্রসন্নতা লাভ করে। চিত্ত প্রসন্ন রহিবা ফলরে তাহার সবু দুঃখ দূর হয়ে যায়। প্রসন্নতা লাভ করিথিবা পুরুষর বুদ্ধি তুরন্ত স্থির হয়ে যায়।